ନମସ୍କାର। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ସମ୍ବଲପୁର ଓଏସ୍ଓୟୁରେ ଫେବୃଆରୀ 2025 ଶୈକ୍ଷିକ ଅଧିବେଶନ ପାଇଁ ନାମଲେଖା ଆରମ୍ଭ ହୋଇଯାଇଛି। ଯଦି ଆପଣ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଇଚ୍ଛୁକ ତେବେ ଆପଣଙ୍କ ପାଇଁ ଏହା ଏକ ସୁନ୍ଦର ସୁଯୋଗ। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଏହି ଅଧିବେଶନରେ 11ଟି ଭିନ୍ନ ଭିନ୍ନ ମାଷ୍ଟର ଡିଗ୍ରୀ ପ୍ରୋଗ୍ରାମ ପ୍ରଦାନ କରୁଛି। ଆପଣଙ୍କର ରୁଚି, ଯୋଗ୍ୟତା ଏବଂ UGC 2022 ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ପ୍ରୋଗ୍ରାମଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ବା ଦୁଇଟି ପ୍ରୋଗ୍ରାମ ପାଇଁ ଆପଣମାନେ ଆବେଦନ କରିପାରିବେ। ଉପଲବ୍ଧ ପ୍ରୋଗ୍ରାମଗୁଡ଼ିକ ହେଲା ମାଷ୍ଟର ଅଫ୍ ଆର୍ଟ୍ସ ଓଡ଼ିଆ, ହିନ୍ଦୀ, ସଂସ୍କୃତ, ଇଂରାଜୀ, ଗ୍ରାମୀଣ ବିକାଶ, ସମାଜଶାସ୍ତ୍ର, ଅର୍ଥଶାସ୍ତ୍ର, ଇତିହାସ, ଲୋକ ପ୍ରଶାସନ, ରାଜନୀତି ବିଜ୍ଞାନ ଏବଂ ମାଷ୍ଟର ଅଫ୍ କମର୍ସ। ଆବେଦନର ଅନ୍ତିମ ତାରିଖ 20 ମାର୍ଚ୍ଚ 2025। ତୁରନ୍ତ ଆବେଦନ କରନ୍ତୁ। ଅନ୍ତିମ ତାରିଖ ପୂର୍ବରୁ ଆପଣଙ୍କର ଆବେଦନ ଜମା କରନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ଆପଣଙ୍କର ମନପସନ୍ଦର ପ୍ରୋଗ୍ରାମଟି ଆପଣଙ୍କୁ ମିଳିଯାଏ। ଆବେଦନ କିପରି କରିବେ? ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଅଫିସିଆଲ ୱେବସାଇଟ୍ www.osou.ac.in କୁ ଯାଆନ୍ତୁ ଏବଂ ଅନଲାଇନ୍ରେ ପ୍ରୋଗ୍ରାମ ଶୁଳ୍କ, ଯୋଗ୍ୟତା ଏବଂ ଅନ୍ୟାନ୍ୟ ସୂଚନା ଜାଣନ୍ତୁ ଏବଂ ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ଜାଣିବା ପାଇଁ ଯୋଗାଯୋଗ କରନ୍ତୁ 0663-2521-660 ଏବଂ 2521-700। ଧନ୍ୟବାଦ।